नमो भगवते वासुदेवाय
ॐ नमो भगवते वासुदेवाय।
हरे कृष्ण तपस्त भक्त सज्जन बृंद वैष्णव बृंद एवं मातृवृंद आज आम श्रीपाद ब्रजपति प्रभु गृहारे सत्संग जो व्यवस्था कर आर उद्देश्य हूँ माँ कुंतलादेवी प्रयाणर चतुर्दशा आज पालन करा तेणु विशेष भाव में आम इस्कन अंकुशपुर भक्तवृंद एठारे भगवान नाम कीर्तन कर इस्कन तरफ आम कि भगवान कथा कि कह एवं से अनुरोध करते समस्त वैष्णव मान को आज सत्संग जोदापी तेणु समस्त वैष्णव मान को आम तरफ हार्दिक धन्यवाद अर्पण करूँ। आज जो वर्तमान भगवान नाम कीर्तन है कि वैष्णव कवि भजन कि गान करागला तेणु ये हूँ उद्देश्य से माँ का उद्देश्य आम यू भगवान निकट निवेदन करुँचर आत्मा सर्वति आम कामना करुँ तेणु शास्त्र रे ए विषय से वर्णना करा जाइछि जे ए जो मृत्यु जन्म रु आरंभ करी मृत्यु पर्यंत जो मैंने प्रकृत रे जो मैंने टिके चेतनशील उन्नत चेतनार व्यक्ति जो मैंने से मैंने यू विषय चिंता करेंगे भगवान ये भौतिक जगत को यह सृष्टि कर जन्म मृत्यु जरा व्याधि यही सब विभिन्न प्रकार दुख प्रदान करदान कर भगवान चाहते ये भौतिक जगत को भगवान धाम रही चित जगत रही चित जगत भाई आनंदमय करेंगे वैकुंठ वैकुंठ लोक कहले जो कुंठा ना वैकुंठ कौन सी कुंठा ना से आनंद समस्त रही किंतु ये जो जगत को सृष्टि कले ये जगत को जस्ट तार अपोजिट भाई सृष्टि कले विपरीत भाई सृष्टि कले से भगवद गीता पंद्रह अध्याय प्रथम श्लोक भगवान कथा कहते ऊर्ध मूल मद शाख मत्स्यम प्राहुरभ्यम छंदी जस पर्णानी जस्तंग वेद सवेदी ये भौतिक जगत को गोटे ओरटा वृक्ष सहित से तुलना करदे भगवान कहीं आम जमी वृक्ष देखुचे जार मूल सब तलकू रही शाखा प्रशाख सब ऊपरक रही भौतिक जगत को कहीं से सृष्टि कले ना ये भौतिक जगत को कहीं सृष्टि कले एभली गोटे वृक्ष भाई सृष्टि कले जार मूल सब ऊर्धक रही कौन सृष्टि कले तेणु ये जो मैंने चेतनशील जो मैंने उन्नत चेतनशील व्यक्ति से मैंने यू समय रे सब चिंता कर मृत्यु समय रे सब चिंता करने भगवान व्यवस्था कर आज कुंतला देवी जो प्रयाण से आज ये सत्संग करा जाइछि ये आमको गोटे सुजोग प्रदान कर यही मध्यम आम तर आत्मार उन्नति विधान करने संगे संगे आम निजर मध्य आत्मार उन्नति विधान कर कथा सुखदेव गोस्वामी परीक्षित महाराज कहते जे परीक्षित महाराज जोबले अभिशापग्रस्त हेले जे सात दिन में तक्षक दंशन कर आज तक माँ चली जाती तेनालीर केतबाड़े आम अंतिम समय आपस्थित हे तेणु यही समय आम कौन कर्तव्य यही प्रश्न पचार परीक्षित महाराज सुखदेव गोस्वामी को तेणु ये समस्ते आम समस्त ये प्रश्न करने कथा प्रकृत आम कौन कर्तव्य अत पृछामी संसिधि योगिना परम गुरु पुरुष से यद कार्य प्रिय मानस सर्वथा किभली आम जीवन में सिद्धि लाभ कर ये भौतिक जगत आम जो कहले कहीं सृष्टि करम प्रभु परम करण प्रभु गान कले वैष्णव संगीत गोटे ଦୁର୍ଲଭ ମାନବ ଜନ୍ମ ଲଭିଆ ସଂସାରେ କୃଷ୍ଣ ନା ବୁଝିଲୁ ଦୁଃଖ କହିବୁ କାହାରେ। ମାନବ ଜନ୍ମଠୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଘଟଣା ସ୍ଥିତିରେ ବର୍ଣ୍ଣନା କରାଯାଇଛି। ତେଣୁ ଜଣେ ଜନ୍ମ ହେଉଛି ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ମାନେ ତାର କର୍ତ୍ତବ୍ୟ ହେଉଛି, ତାର ଆବଶ୍ୟକ ହେଉଛି ସେ ଭଗବାନଙ୍କର ଭଜନ କରିବେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଇଏ ହେଉଛି ମନୁଷ୍ୟର କର୍ତ୍ତବ୍ୟ। ତେଣୁ ଯେଉଁମାନେ ଭଗବାନ ମାନବ ଜନ୍ମ ପ୍ରାପ୍ତ ହୋଇ ଭଗବାନଙ୍କର ଭଜନ କଲେ ନାହିଁ, ଯେଉଁମାନେ ସାଧୁମାନେ ତାଙ୍କର ସେଇଟା ହେଉଛି ଦୁଃଖ। ସାଧୁମାନଙ୍କର କିଛି ଦୁଃଖ ନଥାଏ। ଭଗବାନ ଯେତେବେଳେ କହୁଛନ୍ତି ମୁଁ ଆସେ ପରିତ୍ରାଣାୟ ସାଧୁନାଙ୍କ, ସାଧୁମାନଙ୍କୁ ତ୍ରାଣ କରିବା ପାଇଁ, ସାଧୁମାନଙ୍କୁ ଆନନ୍ଦ ଦେବା ପାଇଁ, ସାଧୁଙ୍କର ଦୁଃଖ କେଉଁଟା? ସାଧୁ ଭୌତିକ ଜଗତର ଦୁଃଖରେ ସେମାନେ ଦୁଃଖୀ ହୁଅନ୍ତି ନାହିଁ। ଆମର ପ୍ରହ୍ଲାଦ ମହାରାଜ ତାଙ୍କର ଭଗବାନଙ୍କ ସ୍ମୃତିରେ ସେ କଥା କହୁଛନ୍ତି ଯେ ନୈବ ଦ୍ୱିଜେ ପରତୁରୁ ତେୟା ବୈତରଣିଆ ତତ୍ ବୀର୍ଯ୍ୟ ଗାୟନ ମହାମୃତ ମଗ୍ନ ଚିତ୍ତ ସ୍ୱଚେ ତତ ବିମୁଖ ଚେତ ସେନ୍ଦ୍ରିୟାର୍ଥ ମାୟା ସୁଖାୟ ଭରମ ଉଦ୍ଭବତୁ ବିମଳା। ଏ ଭୌତିକ ଜଗତରେ ଅନେକ ପ୍ରକାର ଦୁଃଖ ରହିଛି। ଏ ଗୋଟେ ବୈତରଣୀ ସହିତ ତୁଳନା କରାଯାଇଛି। ବୈତରଣୀ ରହିଛି ନର୍କରେ, ଗୋଟେ ରହିଛି ବୈତରଣୀ ନଦୀ, ରକ୍ତ ପୂଜ ମାଂସରେ ସବୁ ରହିଛି ସେ ନଦୀ। ନର୍କ ଯେଉଁମାନେ ସେ ନର୍କ ଭୋଗ କରନ୍ତି ସେ ବୈତରଣୀ ନଦୀକି ସେମାନେ ଜାଣିବେ। ତେଣୁ ଏ ଭୌତିକ ଜଗତରୁ ସେ ବୈତରଣୀ ନଦୀ ସହିତ ତୁଳନା କରାଯାଇଛି। କିନ୍ତୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ନୈବ ଦ୍ୱିଜେ ଉଦ୍ଭିଦ, ମୁଁ ଉଦ୍ଭିଦ ନେଉନି ସେ ବୈତରଣୀ ପାଇଁ। ଏ ଭବସାଗର ଯେଉଁ ବୈତରଣୀ ରହିଛି ସେଥିପାଇଁ ମୁଁ ଉଦ୍ଭିଦ ନୁହେଁ। ଫରକ ଦୂର ଆକୁ କେହି ପାର ହେଇପାରିବେ ନାହିଁ ଏଭଳି ବୈତରଣୀ ନଦୀ। କିନ୍ତୁ କାହିଁକି ମୁଁ ଉଦ୍ଭିଦ ନୁହେଁ ନା ତତ୍ ଭଗବାନଙ୍କର ତତ୍ ବୀର୍ଯ୍ୟ ଗାୟନ ମହାମୃତ ମଗ୍ନ ଚିତ୍ତ, ଭଗବାନଙ୍କର ଯେଉଁ ଗୁଣ ସବୁ ରହିଛି, ଭଗବାନଙ୍କ ଯେଉଁ ସବୁ ଲୀଳା ରହିଛି, ଏଇଟା ବହୁତ ଆନନ୍ଦରେ ଜଣେ କୀର୍ତ୍ତନ କରୁଛନ୍ତି। ସେ ଚିନ୍ତା କରୁନାହାନ୍ତି ତାକୁ ଦୁଃଖ ଭୋଗ କରିବାକୁ ପଡ଼ିବ ବୋଲି। ତତ୍ ବୀର୍ଯ୍ୟ ଗାୟନ ମହାମୃତ, ଭଗବାନଙ୍କର କଥା ହେଉଛି ଅମୃତ। ମଗ୍ନ ଚିତ୍ତରେ ସେ ଭଗବାନଙ୍କର ଗାନ କରୁଛନ୍ତି, ଭଗବାନଙ୍କର ଗୁଣଗାନ କରୁଛନ୍ତି। କିନ୍ତୁ ତାଙ୍କର ଦୁଃଖ ହେଉଛି ସ୍ୱଚେ ତତ୍ ବିମୁଖ ଚେତସ ଇନ୍ଦ୍ରିୟାର୍ଥ ମାୟା ସୁଖାୟ ବରଂ ଉଦ୍ଭବତୁ ବିମଳା। ସାଧୁମାନଙ୍କର ଦୁଃଖ ହେଉଛି କେଉଁଟା ନା ଏଇ ଯେଉଁ ଭୌତିକ ଜଗତରେ ଦୁଃଖମାନେ ଯେଉଁ ଆଜି ଆମର ପ୍ରଭୁ ଗାନ କଲେ କୃଷ୍ଣ ଭଜିଲୁ ନାହିଁ, କୃଷ୍ଣ ନା ଭଜିଆ କୃଷ୍ଣ ଭଜିଲୁ ନାହିଁ ଦୁଃଖ କହିବୁ କାହାରେ। ଇଏ ହେଉଛି ବୈଷ୍ଣବମାନଙ୍କର ଦୁଃଖ। ତେଣୁ ସେ ବୈଷ୍ଣବମାନଙ୍କୁ ଆନନ୍ଦ ହେବା ପାଇଁ ଭଗବାନ ଆସନ୍ତି, ଭଗବାନ ସେମାନେ ସବୁ ଉଦ୍ଧାର କରନ୍ତି, ସବୁ ପତିତ ଜୀବଙ୍କୁ ଉଦ୍ଧାର କରନ୍ତି। ଏ ଭୌତିକ ଜଗତ ଆମେ ଯେଉଁ ପ୍ରଥମେ କହିଥିଲୁ କାହିଁକି ଏଭଳି ସୃଷ୍ଟି ହେଲା ନା, ଇଏ ହେଉଛି ଜଣେ ଯେତେବେଳେ ଜିଜ୍ଞାସା କରିବ କାହିଁକି ଆମେ ଏଇସବୁ ଦୁଃଖ କଷ୍ଟ ଭୋଗ କରୁଛେ। ଆମର ଜଣେ ବହୁତ ବିଦ୍ୱାନ ବ୍ୟକ୍ତି ଥିଲେ ଯିଏକି ଷଡ଼ଗୋସ୍ୱାମୀ ହେଲେ, ଯିଏକି ପ୍ରକୃତରେ ବ୍ରହ୍ମାଙ୍କର ଚାରି ପୁତ୍ର ଥିଲେ, ସନତ ସନାତନ ସନନ୍ଦନ ସନତ କୁମାର। ସେଇ ଚାରି ପୁତ୍ରରୁ ଯିଏ ସନାତନ ଯିଏ ଥିଲେ ସିଏ ଆସିଲେ ସନାତନ ଗୋସ୍ୱାମୀ ରୂପରେ ଆସିଛନ୍ତି। ମହାପ୍ରଭୁଙ୍କ ସହିତ ସେମାନେ ମହାପ୍ରଭୁଙ୍କର ଧାରାରେ ସବୁ ଆସିଛନ୍ତି ସେମାନେ, ଏବଂ ସେଇ ପ୍ରଶ୍ନଟି ପଚାରିଛନ୍ତି, ଆମମାନଙ୍କ ପାଇଁ ପଚାରିଛନ୍ତି। ସିଏ ଜାଣିଛନ୍ତି ପ୍ରକୃତରେ ତାଙ୍କ ଜୀବନର କ'ଣ ଲକ୍ଷ୍ୟ, ସେ କିଏ ସେ ଜାଣିଛନ୍ତି ସିଏ। କିନ୍ତୁ ଆମମାନଙ୍କ ପାଇଁ ସେ ପ୍ରଶ୍ନ ପଚାରୁଛନ୍ତି କେ ଆମି କେନେ ଆମା ଯାରେ ତାପତ୍ରୟ, ମୁଁ କିଏ, କାହିଁକି ମୋତେ ଦୁଃଖ ପ୍ରାପ୍ତ ହେଉଛି ମୁଁ ତାପତ୍ରୟ। ଏ ଭୌତିକ ଜଗତରେ ତିନି ପ୍ରକାର ତାପ ରହିଛି ବୋଲି କୁହାଯାଉଛି, ଆଧ୍ୟାତ୍ମିକ, ଆଦି ଭୌତିକ, ଆଦି ଦୈବିକ। ସେଇଥିପାଇଁ ଓରଟା ବୃକ୍ଷ ଭଳି ହେଇଛି। ଏଠି ତିନୋଟି ତାପ ପ୍ରଦାନ କରିବା ପାଇଁ ଦିଆଯାଇଛି। ଯିଏ ଜଗତରେ କୌଣସି ଦୁଃଖ ନାହିଁ ସଦା ଆନନ୍ଦରେ ରହିଛନ୍ତି, କିନ୍ତୁ ଏଠି ବିଭିନ୍ନ ପ୍ରକାର ଦୁଃଖ ରହିଛି। କାରଣ ନା ଏଠି ଆମେ ଭଗବାନଙ୍କର ଭଜନ କରୁନାହୁଁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ଭଗବାନଙ୍କ ଭଜନ କରୁନଥିବା ହେତୁ କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିର୍ମୁଖ, ଅତଏବ ମାୟାତାର ଦେହ ସଂସାର ଆଦି ଦୁଃଖ। ସେଇଥିପାଇଁ ଜଣେ ଜନ୍ମ ମୃତ୍ୟୁ ଭୋଗ କରୁଛି। ଭଗବାନଙ୍କୁ ଭୁଲି ଯାଇଥିବା ହେତୁ କୃଷ୍ଣ ଭୁଲି ସେଇ ଜୀବ ଅନାଦି ବହିର୍ମୁଖ, କେବେଠୁ ଆମେ ଭୌତିକ ଜଗତକୁ ଆସିଲେ ତାର ନାହିଁ, ଆଦି ନାହିଁ, ଅନାଦି ବୋଲି କୁହାଯାଉଛି। ତେଣୁ ଏଇ ଯୋଉ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଆମେ ଭୌତିକ ଜଗତରେ ଆସିଛେ। ଆମର ପ୍ରକୃତରେ ଉପଭୋଗ କରିବାର କ୍ଷମତା ନାହିଁ। ଭଗବାନ ହେଉଛନ୍ତି ଉପଭୋଗକାରୀ। ଯଦି ଆମେ ଏତିକି ଜାଣିବା, ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା, ଯଦି ଆମେ ଏତିକି ଜାଣିବା ଯେ ଭଗବାନ ହେଉଛନ୍ତି ଭକ୍ତାରମ ଯଜ୍ଞ ତପସା, ଭଗବାନ ହେଉଛନ୍ତି ଉପଭୋଗକାରୀ, ସର୍ବଲୋକ ମହେଶ୍ୱରମ, ସବୁକିଛିର ସେ ହେଉଛନ୍ତି ମାଲିକ ଏବଂ ସମସ୍ତଙ୍କର ସେ ହେଉଛନ୍ତି ବନ୍ଧୁ, ଶ୍ରୁତମ ସର୍ବଭୂତାନ, ତାହେଲେ ସେମାନେ ଆନନ୍ଦରେ ରହିପାରିବେ। ସେମାନେ ଭୌତିକ ଜଗତରେ ଥିଲେ ମଧ୍ୟ ସେମାନେ ଆନନ୍ଦ ରହିବେ। ଯେ ସାଧୁ ପ୍ରହ୍ଲାଦ ମହାରାଜ କହିଲେ, ମୁଁ ଚିନ୍ତା କରୁନାହିଁ, ପରତୃତୀୟା ବୈତରଣ୍ୟା, ଏ ଭୌତିକ ଜଗତରେ ଦୁଃଖ ମୁଁ ଚିନ୍ତା କରୁନାହିଁ, କାହିଁକି ନା ସେମାନେ ଭଗବାନଙ୍କ ଭଜନରେ ରହିବେ, ଆନନ୍ଦ ପାଇବେ, ସେ ଆଉ ଦୁଃଖ ଅନୁଭବ କରିପାରିବେ ନାହିଁ। ସେଇଭଳି ଭାବରେ ଆମେ ଯେହେତୁ ଚାହୁଁଛେ ଉପଭୋଗ କରିବା ପାଇଁ, ପ୍ରକୃତ ଉପଭୋଗକାରୀ ହେଉଛନ୍ତି ଭଗବାନ, ତେଣୁକରି ଏ ଭୌତିକ ଜଗତ ସୃଷ୍ଟି ହେଇଛି ଆମ ପାଇଁ। ଯିଏକି ଆମେ ଭଗବାନ ଭୁଲି ଯାଇଛେ, ଭଗବାନ ଭଳି ଉପଭୋଗ କରିବା ପାଇଁ ଚାହୁଁଛେ, ସେଥିପାଇଁ ଏ ଭୌତିକ ଜଗତକୁ ସୃଷ୍ଟି କରିଛନ୍ତି ଭଗବାନ। ନହେଲେ ପ୍ରକୃତରେ ଯେମିତି ଆମର ସରକାରଙ୍କର ଜେଲଖାନା ରହିଛି, ସରକାରଙ୍କର ଜେଲଖାନାରେ କ'ଣ ଆବଶ୍ୟକତା ଅଛି? ସରକାର ଚାହାନ୍ତି ନାହିଁ କିଏ ତାଙ୍କ ନିୟମକୁ ଭଙ୍ଗ କରି ଜେଲକୁ ଯାଆନ୍ତୁ, କିନ୍ତୁ ସରକାର ଜାଣିଛନ୍ତି ଯେ ଲୋକମାନେ ମୋର ନିୟମକୁ ଭଙ୍ଗ, ସରକାରଙ୍କ ନିୟମ ଭଙ୍ଗ କରିବେ, ତେଣୁ ତାଙ୍କ ପାଇଁ ଜେଲଖାନା ସବୁ ସୃଷ୍ଟି ହେଇଛି। ଆମ ବ୍ରହ୍ମପୁର ଜେଲ୍ ଅଛି, ସବୁ ସ୍ଥାନରେ ଜେଲ୍ ଅଛି। ତେଣୁ ସେହିଭଳି ଭାବରେ ଇଏ ହେଉଛି ଭଗବାନଙ୍କ ଦ୍ୱାରା ରଚିତ ଜେଲ୍। ତବ ଇଚ୍ଛା ମୋତେ ମାୟା ସୃଜି କାରାଗାର, ଭଗବାନଙ୍କ ଇଚ୍ଛାରେ ମାୟା ଯେଉଁ ରହିଛନ୍ତି ଏ ଭୌତିକ ଜଗତର, ଯେ ମାୟା ସପ୍ତ ରଜତମ ତିନି ଗୁଣରେ ମାୟା ରହିଛି, ଇଏ କାରାଗାର ସୃଷ୍ଟି କରାହେଇଛି, ଇଏ ଗୋଟେ ଜେଲଖାନା ସୃଷ୍ଟି କରାହେଇଛି। କିଏ ସତ୍ୟଗୁଣରେ ବନ୍ଧା ହେଉଛନ୍ତି, ଇଏ ହେଉଛି ସୁନା ଚେନ୍ରେ ବନ୍ଧା ହେଉଛନ୍ତି, ସତ୍ୟଗୁଣ ମାନେ ସୁନା ଚେନ୍। କିଏ ରଜଗୁଣରେ ବନ୍ଧା ହେଉଛନ୍ତି, ଏ କ'ଣ ରୂପା ଚେନ୍। କିଏ ଲୁହା ଚେନ୍ରେ ବନ୍ଧା ହେଉଛନ୍ତି, ତମ ଗୁଣରେ ବନ୍ଧା ହେଉଛନ୍ତି। ସତ୍ୱ ରଜ ସ୍ତମ ଇତି ଗୁଣା ପ୍ରକୃତି ସମ୍ଭବାତ ନିବଦ୍ମତି ମହାବାହ ଦେହେ ଦେହିନ ମଭ୍ୟ। ଆମେ ସମସ୍ତେ ଏ ଭୌତିକ ଜଗତରେ ତିନି ଗୁଣରେ, ତିନୋଟି ଶୃଙ୍ଖଳାରେ ବନ୍ଧା ହେଇଛେ। କିଏ ସୁନା ଶିକୁଳି ହଉ, କିଏ ରଜ ରୂପା ଶିକୁଳି ହଉ, କିଏ ଲୁହା ଶିକୁଳି ହଉ, ସମସ୍ତେ ବନ୍ଧା ହେଇଛେ। କାହିଁକି ନା ଆମେ ଚାହୁଁଛେ ଉପଭୋଗ କରିବା ପାଇଁ, ଉପଭୋଗ ଭଗବାନ ଏଇଭଳିଆ ଦେଉଛନ୍ତି, ଆମର ଉପଭୋଗ କରିବାର କ୍ଷମତା ନାହିଁ। ଯେଉଁଭଳି ଭାବରେ ଉଦାହରଣ ଦିଆଯାଇଛି ଯେ ଯେଉଁଭଳି ଭାବରେ ଗଛର ମୂଳରେ ଯଥା ତରର ମୂଳ ନିଷେଚନ ତୃପ୍ୟନ୍ତି ତତ୍ ସ୍କନ୍ଧ ଭୁଜ ପୋଷାଖା, ଯେମିତି ଗଛର ମୂଳରେ ଆମେ ପାଣି ଦେଲେ ଗଛର ଡାଳ ଶାଖା ଉପଶାଖା ପତ୍ର ଫଳ ଫୁଲ ସବୁ ପାଣି ପାଇବେ, ତାକୁ ସେପାରେଟଲି ପାଣି ଦେବା ଦରକାର ନାହିଁ। ପତ୍ରରେ ବା ଆମେ ଯେଉଁ ନଡ଼ିଆ ଗଛ ଦେଖୁଛେ, ଏଠି ବିରାଟ ଉଚ୍ଚ ଗଛ, ଆମେ ଯଦି ତା ଦେହରେ ସବୁ ପତ୍ରରେ ପାଣି ଦିଅନ୍ତେ ତାହେଲେ କେମିତି ଦେବା, ନଡ଼ିଆ ଗଛ ଚଢ଼ିକି ପାଣି ଦେବା। ତେଣୁ ଏ ବ୍ୟବସ୍ଥା ହେଇଛି, ମୂଳରେ ପାଣି ଦେଲେ ଉପରେ ମଧ୍ୟ ସେମାନେ ପାଣି ପାଇବେ। କିନ୍ତୁ ଏଥିରେ ମଧ୍ୟ ଯେତେବେଳେ ନାରଦମୁନି ଏଇ କଥାଟି କହୁଛନ୍ତି, ସେଥିରେ ମଧ୍ୟ ସେ ସନ୍ତୁଷ୍ଟ ହେଉନାହାନ୍ତି। କାହିଁକି ନା ଲୋକମାନେ କହିବେ ଗଛର ମୂଳରେ ପାଣି ଦେଇକିରି ଡାଳରେ ପାଣି ଦେଲେ କ'ଣ ଅସୁବିଧା ଅଛି, ଡାଳରେ ପାଣି ଦେଲେ କିଛି ଅସୁବିଧା ନାହିଁ। ସେଇଥିପାଇଁ ନାରଦମୁନି ଆଉ ଗୋଟେ ଉଦାହରଣ ଦେଲେ, କ'ଣ ସେ ଉଦାହରଣ ନା, ପ୍ରାଣ ପହରାଚ୍ଛ ଯତେନ୍ଦ୍ରିୟାଣ ତଥିବା ସର୍ବାହରଣମଚ୍ୟୁ ଦେବ୍ୟା। ଯେମିତି ଆମେ ଖାଦ୍ୟ ଗ୍ରହଣ କରୁଛେ, ଖାଦ୍ୟଟା ଆମର ପାକସ୍ଥଳୀକୁ ଗଲେ ଆମ ଶରୀରର ସବୁକିଛି ଅଙ୍ଗ ଖାଦ୍ୟ ପ୍ରାପ୍ତ ହେଉଛନ୍ତି, କିନ୍ତୁ ଖାଦ୍ୟଟାକୁ ଆମେ ପାଟିରେ ଦେବା ସହିତ ଆମେ କହିବା ନାହିଁ କିଛି ଆଖିରେ ଖାଦ୍ୟ ଦେବା, ତାହେଲେ ଆମ ଆଖିଟିଟା ଆୟୁର୍ବେଦ ଯାକ ଅଛନ୍ତି, ଆଖିରେ ଯଦି ଖାଦ୍ୟ ଦେବା ତାହେଲେ ଆଖିଟି ନଷ୍ଟ ହୋଇଯିବ, କର୍ଣ୍ଣ ଗୋହରେ ଯଦି ଖାଦ୍ୟ ପକାଇବା ତାହେଲେ କର୍ଣ୍ଣଟି ନଷ୍ଟ ହୋଇଯିବ, ଏସବୁ ନଷ୍ଟ ହୋଇଯିବ। ସେଥିପାଇଁ ନାରଦମୁନି ଏଇ ଉଦାହରଣଟି ଦେଲେ। ତେଣୁ ପ୍ରକୃତରେ ଆମର ଉପଭୋଗ କରିବାର କ୍ଷମତା ନାହିଁ। ଆମେ ଭଗବାନଙ୍କୁ ଯଦି ଉପଭୋଗ ଦେବା, ଆମେ ଭଗବାନଙ୍କୁ ଯଦି ସେବା କରିବା, ସେଇଥିରେ ଆମେ ଆନନ୍ଦ ପ୍ରାପ୍ତ ହେବା। କିନ୍ତୁ ଆମେ ଯଦି କହିବା ନା ଭଗବାନଙ୍କୁ ଆମେ ସେବା କରିବାନି, ଆମେ ନିଜେ ଆନନ୍ଦ ପ୍ରାପ୍ତ ହେବା, ତାହେଲେ ଆମେ ପ୍ରକୃତରେ ଆନନ୍ଦ ପାଇପାରିବା ନାହିଁ, ଏଇ ଦୁଃଖ ହିଁ ପାଇବା। ସେଇଥିପାଇଁ ଏଇ ଭୌତିକ ଜଗତକୁ ସୃଷ୍ଟି କରାଯାଇଛି, ଦୁଃଖାଳୟ ମହାଶାଶ୍ୱତମ, ଏ ଗୋଟେ କାରାଗାର ସୃଷ୍ଟି ହେଇଛି, ମାୟା ଏ କାରାଗାରକୁ ସୃଷ୍ଟି କରିଛନ୍ତି। ତେଣୁ ଯାହା ବି ହେଉ, ଜଣେ ଯେତେବେଳେ ଏ କାରାଗାରରେ ଆସି ଯେତେବେଳେ ଦୁଃଖ କଷ୍ଟ ପାଉଛି, ଯେତେବେଳେ ଚିନ୍ତା କରିବ ଯେ କ'ଣ ପାଇଁ ମୁଁ ଏତେ ଦୁଃଖ କଷ୍ଟ ଭୋଗ କରୁଛି, କିଭଳି ଏ ଦୁଃଖରୁ ମୁକ୍ତ ହେବି, ସେତେବେଳେ ସେ ଜଣେ ସାଧୁଙ୍କ ପାଖକୁ ଯିବ, ଯାହାକି ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ ପାଖକୁ ଆସିଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ତାଙ୍କୁ କହୁଛନ୍ତି, ପରୀକ୍ଷିତ ମହାରାଜ ଜଣେ ସାଧାରଣ ବ୍ୟକ୍ତି ନଥିଲେ, ସେ ତ ରାଜା ଥିଲେ, ସମଗ୍ର ପୃଥିବୀର ସମ୍ରାଟ ଥିଲେ, ତା ଛଡ଼ା ସେ ଭଗବାନଙ୍କର ଭକ୍ତ ଥିଲେ। ଯେତେବେଳେ ସୁଖ ଗୋସ୍ୱାମୀ ଭାଗବତ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏଇ ପରୀକ୍ଷିତ ମହାରାଜଙ୍କ କଥା କହୁଛନ୍ତି, ସେ କହୁଛନ୍ତି, ପରୀକ୍ଷିତ ତୋର ଆଦର୍ଶେ ଜନ୍ମ କର୍ମ ବିଳାପନ ସଂସ୍ଥାନ୍ତ ପାଣ୍ଡୁପୁତ୍ରାଣାମ ବକ୍ଷେ କୃଷ୍ଣ ପଥୋଦୟମ। ପରୀକ୍ଷିତ ଏଭଳି ଜଣେ ରାଜା ଥିଲେ, ରାଜାଙ୍କ ଭିତରେ ଋଷି ଥିଲେ, ରାଜର୍ଷି ଥିଲେ, ଋଷି ଭଳି ଜୀବନଯାପନ କରୁଥିଲେ, ମୁନି ଋଷି ଭଳି ଜୀବନ ଜୀବନ ଯେଭଳି ଜୀବନଯାପନ କରନ୍ତି ସେଭଳି ଭାବରେ ସେ ଜୀବନଯାପନ କରୁଥିଲେ। ତାଙ୍କ ବିଷୟରେ ଯେତେବେଳେ ସୁଖ ଗୋସ୍ୱାମୀ କହୁଛନ୍ତି, ମୁଁ ପରୀକ୍ଷିତ ତ ରାଜସେ ଜନ୍ମ କର୍ମ ବିଳାପନ, ତାଙ୍କର ଜନ୍ମଠୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଆଉ ମଝିରେ ଯାହା ସବୁ କର୍ମ ରହିଲା, ଏବଂ ସଂସ୍ଥାନ ଯେ ପାଣ୍ଡୁପୁତ୍ରାଣା, ପାଣ୍ଡୁପୁତ୍ର ଯେଉଁ ପାଞ୍ଚ ପାଣ୍ଡବ ରହିଛନ୍ତି, ଯୁଧିଷ୍ଠିର ଭୀମ ଅର୍ଜୁନ ନକୁଳ ସହଦେବ, ଏମାନଙ୍କର ମଧ୍ୟ ଅନ୍ତିମ ସମୟରେ ଯେଉଁ ଘଟଣା, ସଂସ୍ଥାନ ଯେ ପାଣ୍ଡୁପୁତ୍ରାଣା ବକ୍ଷେ କୃଷ୍ଣ ପଥୋଦୟ, ଏଇଟାକୁ ଯେତେବେଳେ ଆମେ କହିବା ତାହେଲେ ଭଗବାନଙ୍କର କଥା ଆସିବ। ଭଗବାନ ଏବଂ ଭକ୍ତ ଭିତରେ କୌଣସି ତଫାତ୍ ନାହିଁ। ଭକ୍ତଙ୍କ କଥା କହିଲା ମାନେ ଭଗବାନ ଆସିବେ, ଭଗବାନଙ୍କ କଥା କହିଲା ମାନେ ଭକ୍ତ ଆସିବେ। ସେଥିପାଇଁ ପରିତ୍ରାଣ ଏ ସାଧୁନା, ଭଗବାନ ଯେଉଁ ଆସନ୍ତି ତାଙ୍କ ମୁଖ୍ୟ କାର୍ଯ୍ୟ ହେଉଛି ଏ ସାଧୁମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି। ଆମେ ଏମିତି କହୁ ସାଧୁ ପାଇବା ନାହିଁ, ତଥାଗତ ସାଧୁମାନଙ୍କ କଥା ଅଲଗା, କିନ୍ତୁ ପ୍ରକୃତ ଯେ ସାଧୁ, ସେ ସାଧୁଙ୍କ ଜୀବନ ବିଷୟରେ କହିବା ଯେତେବେଳେ ସେତେବେଳେ ଭଗବାନଙ୍କ କଥା ଆସିବ, ଏବଂ ଭଗବାନ କଥା ଯେତେବେଳେ ଆସିବ ସେତେବେଳେ ସାଧୁଙ୍କ କଥା ହିଁ ଆସିବ। ସେଠି ଭାଗବତ ନବମ ସ୍କନ୍ଧରେ ଭଗବାନ କଥା ନିଜେ କହୁଛନ୍ତି ଦୁର୍ବାସମୁନିକୁ, ଦୁର୍ବାସମୁନି ସେ କହୁଛନ୍ତି, ସାଧବ ହୃଦୟମୟଂ ସାଧୁନାମ ହୃଦୟ ତୁହଂ ମଦନ୍ୟତେ ନ ଜାଣନ୍ତି ନାହଂ ତେଜ୍ୟ ମନାଗପି। ଅମ୍ବରୀଶ ମହାରାଜ ଯିଏକି ସମଗ୍ର ପୃଥିବୀର ସମ୍ରାଟ ଥିଲେ, ଏବଂ ଅନ୍ୟ ପକ୍ଷରେ ଜଣେ ଋଷି ଥିଲେ, ବହୁତ ବହୁତ ମହାନ ଋଷି ଦୁର୍ବାସା, ଏତେ ତପସ୍ୱୀ ଥିଲେ, ଦୁବ ଘାସ ଖାଇକି ସେ ଜୀବନ ଧାରଣ କରୁଥିଲେ ଦୁର୍ବାସା, ତାଙ୍କ ନାଁ ହେଉଛି ଦୁର୍ବାସା, ଏତେ ମହାନ ତପସ୍ୱୀ ଥିଲେ, ବହୁତ ଅଷ୍ଟାଙ୍ଗ ଯୋଗ ସିଦ୍ଧି ତାଙ୍କ ପାଖରେ ଥିଲା, ଯାହା ଚାହୁଁଥିଲେ ତାହା କରିଦେଉଥିଲେ, କିନ୍ତୁ ଏତେ ବିରାଟ ବଡ଼ ଯୋଗୀ, କିନ୍ତୁ ଇଏ ରାଜା ଯେ ଜଣେ ଭକ୍ତ, ଭଗବାନ ଭକ୍ତ, ଭଗବାନ ଦେଖିବା ପାଇଁ ଚାହୁଁଛନ୍ତି ଭକ୍ତ ବଡ଼ ନା ଏ ଅଷ୍ଟାଙ୍ଗ ଯୋଗୀ ବଡ଼। ସାଧାରଣତଃ ଲୋକମାନେ ଭାବନ୍ତି ଯେ କିଛି ଯୋଗ ସିଦ୍ଧି ପ୍ରାପ୍ତ ହେଲା ସେ ବହୁତ ବଡ଼, ଭକ୍ତ ବହୁତ ନିମ୍ନ ସ୍ତରରେ, ଭକ୍ତ କ'ଣ କରୁଛି, ଖାଲି ମହାମନ୍ତ୍ର କୀର୍ତ୍ତନ କଲେ କ'ଣ ବଡ଼ ଭକ୍ତ ହେଇଗଲା, ମଠରେ ଖାଇ ଖଟିରେ ଶୋଉଛନ୍ତି, କ'ଣ ସେ କାର୍ଯ୍ୟ କରୁଛନ୍ତି, ଏଇଭଳି ଲୋକମାନଙ୍କ ଧାରଣା। କିନ୍ତୁ ଭଗବାନ ଏ ଉଦାହରଣଟି ପ୍ରସ୍ତୁତ କଲେ ସମଗ୍ର ମାନବ ସମାଜ ପାଇଁ, ଦୁର୍ବାସା ଏତେ ବଡ଼ ଋଷି, ବହୁତ ଯାହାକୁ ଯାହା ଅଭିଶାପ ଦେଉଥିଲେ, ଯାହାକୁ ଯାହା ଆଶୀର୍ବାଦ ଦେଉଥିଲେ ସବୁ ହେଇଯାଉଥିଲା, କାର୍ଯ୍ୟକାରୀ ହେଇଯାଉଥିଲା, ଏତେ ବଡ଼ ଋଷି। କିନ୍ତୁ ଅମ୍ବରୀଶ ମହାରାଜ ସେ ଯଦିଓ ପୃଥିବୀର ସମ୍ରାଟ ଥିଲେ, କିନ୍ତୁ ସେ ଜଣେ ଭକ୍ତ ଥିଲେ। ଦୁର୍ବାସ ଭାବୁଛନ୍ତି ଭକ୍ତ କ'ଣ ବଡ଼, ମୁଁ ଏତେ ତପସ୍ୟା କରିଛି, ଉଗ୍ର ତପସ୍ୟା କରିଛି, ଯୋଗ ସିଦ୍ଧି ପ୍ରାପ୍ତ ହେଇଛି, ଆଉ ଏ ଭକ୍ତ କ'ଣ କରୁଛି, ଭଜନଟି କରୁଛି, ହରିକୃଷ୍ଣ କୀର୍ତ୍ତନ କରିଦେଉଛି, ସେ କ'ଣ ବଡ଼ ହେଇଯିବ ପ୍ରକୃତରେ, ଏଇଭଳି ତାଙ୍କ ଧାରଣା ଥିଲା। ସାଧାରଣ ଲୋକମାନଙ୍କ ଧାରଣା ହେଉଛି ଏଇଟା। ତେଣୁ ଗୋଟେ ଦିନ ବୃନ୍ଦାବନରେ ସେ ଏକାଦଶୀ କରି ଦ୍ୱାଦଶୀ ପାରଣା କରୁଛନ୍ତି, ଆପଣମାନେ ଏକାଦଶୀ କରିବେ ଯେଉଁମାନେ, ତାର ପାରଣା ସମୟ ଅଛି, ଏବେ ଆମର ବାମନ ଦେବଙ୍କର ଦ୍ୱାଦଶୀ ଗଲା, ପାରଣା ସମୟ ଥିଲା। ତେଣୁ ସେ ପାରଣା ସମୟରେ ଯେଉଁଟା ତ୍ୟାଗ କରିଥିବେ ବ୍ରତରେ ସେଇଟାକୁ ଗ୍ରହଣ କରିବେ, ଯେମିତି ଅନ୍ନ ଇତ୍ୟାଦି ଆମେ ତ୍ୟାଗ କରୁଛେ, ତେଣୁ ସେ ଅନ୍ନକୁ ଗ୍ରହଣ କରିବା। ସେଇଭଳି ଭାବେ ବୃନ୍ଦାବନରେ ସେଇଭଳି ଭାବରେ ହେଇଥିଲା, ସେ ଏକାଦଶୀ କରିଥିଲେ, ଦ୍ୱାଦଶୀରେ ପାରଣା କରିବା ସମୟରେ ସବୁ ମୁନି ଋଷିମାନଙ୍କୁ ବ୍ରାହ୍ମଣମାନଙ୍କୁ ସବୁ ଗାଈ ଇତ୍ୟାଦି ସବୁ ଅଳଙ୍କାର ଇତ୍ୟାଦି ସବୁ ଦାନ କଲେ ଏବଂ ସମସ୍ତ ଖାଦ୍ୟ ପଦାର୍ଥ ସବୁ ଦାନ କଲେ ଏବଂ ସିଏ ଯାଉଛନ୍ତି ପାରଣ କରିବା ପାଇଁ, ସିଏ କିଛି ଖାଦ୍ୟ ଗ୍ରହଣ କରିବା ପାଇଁ। ସେହି ସମୟରେ ଦୁର୍ବାସା ମୁନି ପହଞ୍ଚିଗଲେ। ତେଣୁ ଦୁର୍ବାସା ମୁନି ଯେତେବେଳେ ପହଞ୍ଚିଗଲେ ତାଙ୍କୁ ସିଏ ମଧ୍ୟ ଆମନ୍ତ୍ରଣ କଲେ ପ୍ରସାଦ ପାଇବା ପାଇଁ। ଆପଣମାନଙ୍କୁ ମଧ୍ୟ ସମସ୍ତ ଆଜି ନିମନ୍ତ୍ରଣ କରାଯାଇଛି, ପ୍ରସାଦ ପାଇବେ। ତେଣୁ ଇଏ ଯେଉଁ ଦୁର୍ବାସା ତାଙ୍କର ଗୋଟେ ଥିଲା, ଈର୍ଷା ଥିଲା, ଏ ଭକ୍ତ କ'ଣ ବଡ଼, ମୋ ଠାରୁ ବଡ଼, ଏ ଈର୍ଷା ଥିଲା ତାଙ୍କର। ତେଣୁ ସେ କ'ଣ କଲେ, ସେତେବେଳେ ଯାଇଛନ୍ତି ନଦୀରେ, ଯମୁନା ନଦୀରେ ସ୍ନାନ କରିବା ପାଇଁ। ଜାଣିଶୁଣି ଟିକେ ଡେରି କରିଦେଲେ, ଦେଖିବା କ'ଣ କରୁଛି ଅମ୍ବରୀଶ, ପାରଣା ସବୁ ପାରିକି ଗଲା ପରେ କ'ଣ କରୁଛି। ତେଣୁ ସିଏ ଅମ୍ବରୀଶ ମାନ ଚିନ୍ତାରେ ପଡ଼ିଗଲେ, ସବୁ ବ୍ରାହ୍ମଣମାନଙ୍କୁ ପ୍ରଶ୍ନ ପଚାରିଲେ କ'ଣ କରିବା, ଏଣେ ଅତିଥି ଆସୁଛନ୍ତି ତାଙ୍କୁ ଖାଦ୍ୟ ନ ଦେଇକରି ଏଣେ ପାରଣା ସବୁ ପଳାଇଯାଉଛି, ଆମେ ଯଦି ଖାଦ୍ୟ ଗ୍ରହଣ ନ କରିବା ତାହେଲେ ଏକାଦଶୀ ବ୍ରତ ନଷ୍ଟ ହୋଇଯିବ, କ'ଣ କରାଯିବ। ବ୍ରାହ୍ମଣମାନେ ମଧ୍ୟ କିଛି ଉତ୍ତର ପାଇପାରୁନାହାନ୍ତି। ତେଣୁ ଅମ୍ବରୀଶ ମହାରାଜ ସେ କ'ଣ କଲେ ନା, ଗଣ୍ଡୁଏ ଜଳ ତୁଳସୀ ପାନ କଲେ, କାରଣ ସେ ଜଳ ବି ଗ୍ରହଣ କରିନଥିଲେ, ତେଣୁ ଜଳ ପାନ କଲେ। ଏତିକିରେ ଦୁର୍ବାସା ବହୁତ କ୍ରୋଧ ପ୍ରକାଶ କରି ତାଙ୍କୁ ହତ୍ୟା କରିବା ପାଇଁ ଗୋଟେ ରାକ୍ଷସ ସୃଷ୍ଟି କରିଦେଲେ, ଜଟା ଫିଙ୍ଗିକିରି ଗୋଟେ କୃତିଆ ନାମକ ରାକ୍ଷସ ସୃଷ୍ଟି କରିଦେଲେ ଅମ୍ବରୀଶଙ୍କୁ ହତ୍ୟା କରିବା ପାଇଁ। ତେଣୁ ଯେଉଁମାନେ ଭଗବାନ ଭଗବତ ଗୀତାରେ କହିଛନ୍ତି ଯେ କୌନ୍ତେୟା ପ୍ରତିଜାନି ହିଁ ନାମେ ଭକ୍ତ ପ୍ରଣଶ୍ୟତି, ଏ କୁନ୍ତିପୁତ୍ର ତୁମେ ଘୋଷଣା କର ମୋର ଭକ୍ତର କେବେ ହେଲେ ବିନାଶ ହେବ ନାହିଁ। ତେଣୁ ଅମ୍ବରୀଶ ମହାରାଜଙ୍କୁ ସାଙ୍ଗେ ସାଙ୍ଗେ ଭଗବାନଙ୍କ ସୁଦର୍ଶନ ଚକ୍ର ସୁରକ୍ଷା ପ୍ରଦାନ କଲେ, ସେ କୃତିଆ ନାମକ ରାକ୍ଷସକୁ ଜଳାଇଦେଲେ, ସେ ଚକ୍ର ଜଳାଇଦେଲେ ଏବଂ ଦୁର୍ବାସର ପଛରେ ଧାଇଁଲେ। ଚକ୍ର ଦୁର୍ବାସ ଯୁଆଡ଼େ ଗଲେ ଚକ୍ର ସିଆଡ଼େ ଯାଇ ପହଞ୍ଚିଲେ। ଉତ୍ତାପ ରହିଛି, ହଜାର ସୂର୍ଯ୍ୟଙ୍କର ଉତ୍ତାପ ରହିଛନ୍ତି ସେଇ ସୁଦର୍ଶନ ଚକ୍ରଙ୍କର। ତେଣୁ ସେ ଯେଉଁ ଗର୍ଭଧକ ଜଳରେ ପ୍ରବେଶ କଲେ ମଧ୍ୟ ସେଠି ଉତ୍ତାପ କମୁନାହିଁ, ସୁଦର୍ଶନ ଚକ୍ର ତାଙ୍କ ପଛରେ ଯାଉଛନ୍ତି। ଏମିତିକି ସେ ଗଲେ ବ୍ରହ୍ମାଙ୍କ ପାଖକୁ ଗଲେ, ବ୍ରହ୍ମା ମଧ୍ୟ ତାକୁ ରକ୍ଷା କରିପାରିଲେ ନାହିଁ। ଶିବଜୀଙ୍କ ଅଂଶରେ ସେ ଯାହା ଦେଇଛନ୍ତି ଦୁର୍ବାସା, ଅତ୍ରିଙ୍କର ପୁତ୍ର ସିଏ, ଅନୁସୂୟାଙ୍କର ପୁତ୍ର, କିନ୍ତୁ ଶିବଜୀ ମଧ୍ୟ ତାଙ୍କୁ ରକ୍ଷା କରିପାରିଲେ ନାହିଁ। ତେଣୁ ଅନ୍ତିମରେ ସେ ବୈକୁଣ୍ଠ ଲୋକକୁ ଗଲେ, ବୈକୁଣ୍ଠ ଲୋକରେ ଭଗବାନ କହିଲେ ମୁଁ ତୁମକୁ ରକ୍ଷା କରିପାରିବି ନାହିଁ, ସେଇଠି ସେ ଏକଥା କହୁଛନ୍ତି। ସେ କହୁଛନ୍ତି ସାଧବ ହୃଦୟ ମୟଂ ସାଧୁନା ହୃଦୟଂ ତୁହଂ ମଦନ୍ନ ତେ ନ ଜାଣନ୍ତି ନାହଂ ତେଭ୍ୟ ମନାଗବି। ଭଗବାନ ହୃଦୟରେ ସାଧୁ ରହିଛନ୍ତି ଏବଂ ସାଧୁର ହୃଦୟରେ ଭଗବାନ ରହିଛନ୍ତି। ତେଣୁ ଭଗବାନ ତାଙ୍କୁ କହିଲେ ତୁମେ ଯଦି ତୁମର ମଙ୍ଗଳ ଚାହୁଁଛ ତାହେଲେ ସେଇ ଅମ୍ବରୀଶଙ୍କ ପାଖରେ କ୍ଷମା ପ୍ରାର୍ଥନା କର। ବୈଷ୍ଣବ ଅପରାଧ ବହୁ ମହାନ ଅପରାଧ, ବହୁତ ବଡ଼ ଆମର ଭକ୍ତି ମାର୍ଗରେ ବହୁତ ବଡ଼ ବ୍ୟାଘାତ ସୃଷ୍ଟି କରିବ। ତେଣୁ ସେ ଆସିଲେ, ଅମ୍ବରୀଶ ମହାରାଜଙ୍କୁ ଆସିଲେ, ତାଙ୍କୁ କ୍ଷମା ପ୍ରାର୍ଥନା କଲେ। ଅମ୍ବରୀଶ ମହାରାଜ ସୁଦର୍ଶନ ଚକ୍ରକୁ ସ୍ତୁତି କଲେ, ସୁଦର୍ଶନ ଚକ୍ର ଶାନ୍ତ ହେଲେ। ତେଣୁ ଏଇ ଭଗବାନଙ୍କ କଥା ଯେତେବେଳେ ପଡ଼ିବ ସେତେବେଳେ ତାଙ୍କର ଭକ୍ତଙ୍କର କଥା ଆସିବ, ଭକ୍ତଙ୍କର କଥା ଯେତେବେଳେ ପଡ଼ିବ ସେତେବେଳେ ଭଗବାନ କଥା ଆସିବ। ସେହିଭଳି ଥିଲେ ପରୀକ୍ଷିତ ମହାରାଜ। ତେଣୁ ସେହି ପରୀକ୍ଷିତ ମହାରାଜ ଭଗବାନଙ୍କ ବ୍ୟବସ୍ଥାରେ ସେ ଅଭିଶାପଗ୍ରସ୍ତ ହୋଇଗଲେ। ଜଣେ ଥିଲେ ପ୍ରସିଦ୍ଧ ଋଷି ଥିଲେ ଶୃଙ୍ଗୀ, ତାଙ୍କ ନାମ ଶୃଙ୍ଗୀ, ତାଙ୍କର ପୁତ୍ର ଯିଏକି ହେଉଛନ୍ତି ଶମୀକ ଋଷିଙ୍କର ପୁତ୍ର ହେଉଛନ୍ତି ଶୃଙ୍ଗୀ। ତେଣୁ ଏ ଭାଗବତଙ୍କର ସବୁ ପ୍ରସଙ୍ଗ ଆସିବ, ଆପଣମାନେ ଯଦି ଭାଗବତ ପଢ଼ିବେ ଜାଣିବେ। ଶୃଙ୍ଗୀ ଅଭିଶାପ ଦେଇଥିଲେ ଯେ ସାତ ଦିନରେ ତାଙ୍କୁ ତକ୍ଷକ ଦଂଶନ କରିବ, ତେଣୁ ସେ ସମସ୍ତ ରାଜ୍ୟ ତ୍ୟାଗ କରି ଗଙ୍ଗା ନଦୀ କୂଳରେ ଯେଉଁ ସ୍ଥାନ ରହିଛି, ବର୍ତ୍ତମାନ ସେ ସ୍ଥାନ ରହିଛି, ତାର ନାମ ହେଉଛି ସୁପ୍ତାଲ। ସେହି ନଦୀ ତଟରେ ସେ ଆସି ପହଞ୍ଚିଗଲେ ଏବଂ ସେଠି ସବୁ 60,000 ମୁନିଋଷି ଆସି ପହଞ୍ଚିଗଲେ। ଏମିତିକି ସେଠି ଦୁର୍ବାସା ମୁନି ଅଛନ୍ତି, ନାରଦ ମୁନି ଅଛନ୍ତି, ପରଶୁରାମ ଅଛନ୍ତି, ସବୁ ଋଷିଙ୍କର ବିଷୟରେ ବର୍ଣ୍ଣନା କରାଯାଇଛି, ମୁଖ୍ୟ ଋଷିମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଯେତେବେଳେ ସୁଖଦେବ ଗୋସ୍ୱାମୀ ଆସି ପହଞ୍ଚିଲେ, ସୁଖଦେବ ଗୋସ୍ୱାମୀ ଦେଖି ସମସ୍ତ ମୁନିର ସେମାନେ ଦଣ୍ଡାୟମାନ ହେଇ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ତେଣୁ ସେଇଠି ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କୁ ଗୋଟେ ବ୍ୟାସ ଆସନ ପ୍ରଦାନ କରି ତାଙ୍କୁ ଏହି ପ୍ରଶ୍ନଟି ପଚାରିଛନ୍ତି ଯେ ବର୍ତ୍ତମାନ ମୋର ସାତ ଦିନ ଆୟୁଷ ଅଛି, ମୁଁ କ'ଣ କରିବି? ଅତ ପୃଚ୍ଛାମି ସଂସିଦ୍ଧି ଯୋଗିନାମ ପରମ ଗୁରୁ ପୁରୁଷ ଶ୍ରେୟ ଯତ୍ କାର୍ଯ୍ୟ ଇଏ ମହାନସ ସେ କଥା, ଆମେ କ'ଣ କରିବା କର୍ତ୍ତବ୍ୟ, କ'ଣ ମନୁଷ୍ୟର କ'ଣ କର୍ତ୍ତବ୍ୟ? ଆମେ ଯେଉଁ ପାଠ କଲେ ମନୁଷ୍ୟର କର୍ତ୍ତବ୍ୟ ହେଉଛି ଭଗବାନଙ୍କର ଭଜନ କରିବା। ଅନ୍ୟ ଯାହା ସବୁ ରହିଛି ସେ ନକଲେ ମଧ୍ୟ ଚଳିବ, କିନ୍ତୁ ଭଗବାନଙ୍କର ଯଦି ଭଜନ ନ କଲା ତାହେଲେ ମନୋଜନ୍ମ ବିଫଳ ହୋଇଗଲା। ହରି ହରି ବିଫଳ ଜନ୍ମ ଗୁହାଇନୁ ମନୁଷ୍ୟ ଜନ୍ମ ପାଇବା ରାଧା କୃଷ୍ଣ ନାବ ଜିଆ ଜାନିଆ ଶୁଣିଆ ବିଷ ଖାଇନୁ। ସୁଖଦେବ ଗୋସ୍ୱାମୀ ସେ କଥା କହିଲେ, ସେ କହିଲେ ହେ ପରୀକ୍ଷିତ, ଜଣେ ରାଜା ଥିଲେ ଯିଏକି ତାଙ୍କ ନାଁ ହେଉଛି ଖଟୁଆଙ୍ଗ, ଯିଏକି ଭଗବାନ ସୂର୍ଯ୍ୟ ବଂଶରେ ଆସୁଛନ୍ତି, ରାମଚନ୍ଦ୍ର ବଂଶରେ ଆସୁଛନ୍ତି। ସେ ଖଟୁଆଙ୍ଗ ମହାରାଜ, ଖଟୁଆଙ୍ଗ ନାମ ରାଜସେ ଜ୍ଞାନ୍ତା ଇୟତାମ ଆୟୁଷ, ସେ ଏତେ ଶକ୍ତିଶାଳୀ ଥିଲେ ଯେ ଦେବତାମାନଙ୍କ ସହିତ ମିଶି ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ଏତେ ଶକ୍ତିଶାଳୀ ଥିଲେ ଦେବଲୋକକୁ ଯାଇକି ସେ ଯୁଦ୍ଧ କରୁଥିଲେ ଦେବତାମାନଙ୍କ ସହିତ ମିଶିକରି। ତେଣୁ ଦେବତାମାନେ ତାଙ୍କର ପରାକ୍ରମରେ ଖୁସି ହେଇ ସେ ତାଙ୍କୁ କହିଲେ, ଆପଣଙ୍କର ଏଇ ଯେଉଁ ଆମକୁ ସାହାଯ୍ୟ କଲେ ତା ବଦଳରେ ଆମେ କ'ଣ ଆପଣଙ୍କୁ ଦେବୁ, କ'ଣ ବର କିଛି ଆମକୁ ଗ୍ରହଣ କରନ୍ତୁ। ତେଣୁ ଖଟୁଆଙ୍ଗମାନେ ଜାଣିବା ପାଇଁ କହିଲେ, ଖଟୁଆଙ୍ଗ ରାଜା ଯେ ମୋର କେତେ ଆୟୁଷ ଅଛି ଟିକେ ଜାଣେ, ଆମେ ସମସ୍ତେ ଚାହୁଁଛେ ଆମର କେତେ ଆୟୁଷ ଅଛି ଜାଣିବା ପାଇଁ। ସେଇଭଳିଆରେ ଖଟୁଆଙ୍ଗ ରାଜା ମୋତେ ଚାହିଁଲେ, ମୋର କେତେ ଆୟୁଷ ଅଛି ତୁମେ ସବୁ ଜାଣିଛ, ବିଧି ଏସବୁ କରୁଛନ୍ତି, ଆମେ କେତେ ବର୍ଷ ବଞ୍ଚିବା, ଆଜି କୁନ୍ତଳା ଦେବୀଙ୍କର ଯେଉଁ ପ୍ରୟାଣ ହେଲା ଯେତିକି ବର୍ଷ ଥିଲା ସେ ଚାଲିଗଲେ, କିନ୍ତୁ ଆମର ମଧ୍ୟ ସେଇଭଳି ଭାବେ ଯେତିକି ବର୍ଷ ଆମେ ରହିଛି ଆମେ ସେତିକି ବର୍ଷ ଯିବା, କିନ୍ତୁ ତା ପୂର୍ବରୁ ଆମେ ପ୍ରସ୍ତୁତ ହେବା, ଏଇ କଥା ଆମେ କହିବା ପାଇଁ ଚାହୁଁଛେ। ତେଣୁ ଖଟଙ୍ଗ ମହାରାଜ ଯେତେବେଳେ ଜାଣିବା ପାଇଁ ଚାହିଁଲେ ଯେ ତାଙ୍କର କେତେ ବର୍ଷ ଆୟୁଷ ଅଛି, ସେ ଦେବତାମାନେ ଦେଖିଲେ, ତାଙ୍କର ଗଣନା କରି ଦେଖିଲେ, ଆଉ ଗୋଟିଏ ମୁହୂର୍ତ୍ତ ଅଛି, ଜ୍ଞାନତା ଇୟତାମ ଆୟୁଷ, ମୁହୂର୍ତ୍ତ ଗୋଟିଏ ମୁହୂର୍ତ୍ତ ଅଛି। ତେଣୁ ସେ ମୁହୂର୍ତ୍ତରେ ସେ କହିଲେ, ଠିକ୍ ଅଛି ମୋତେ ଗୋଟେ ଦ୍ରୁତଗାମୀ ଯାନ ଦିଅନ୍ତୁ, ଯେଉଁ ଯାନ ଦ୍ୱାରା ମୁଁ ଯାଇକିରି ଅଯୋଧ୍ୟା ଲୋକକୁ ଯିବି। ସ୍ୱର୍ଗରେ ଲୋକରେ ଭଗବାନ ଭୋଜନ କରେ ନାହିଁ, ସେଇଠି ମଧ୍ୟ ଭଗବାନ ଭୋଜନ କରିପାରିଥାନ୍ତି, କିନ୍ତୁ ସେଇଠି କରିହେବ ନାହିଁ। କାହିଁକି ନା ସେ ହେଉଛି ରଜଭୂମି, ରଜଗୁଣର ପ୍ରାଦୁର୍ଭାବ ରହିଛି। ତେଣୁ ସେ ଆସିଲେ ଏଇ କର୍ମଭୂମି ଭାରତବର୍ଷକୁ ଆସିଲେ, ଏଇ ଅଯୋଧ୍ୟାକୁ ଆସିଲେ, ସେଇ ମୁହୂର୍ତ୍ତ ଭିତରେ ସେ ଭଗବାନଙ୍କର ଧ୍ୟାନ କରି ଭଗବତ ଧାମକୁ ପ୍ରାପ୍ତ ହୋଇଗଲେ। ଏ କଥା କହୁଛନ୍ତି ସୁଖଦେବ ଗୋସ୍ୱାମୀ। ଏ ପରୀକ୍ଷିତ, ଏ ଖଟୁଆଙ୍ଗ ନାମର ଆଦର୍ଶ ଜ୍ଞାନତ ୟତାମ ଆୟୁଷ ମୁହୂର୍ତ୍ତ ସର୍ବମୃତ୍ୟ ଗତବାନ ଅଭୟ ହରି, ଭଗବାନ ହରି ଯିଏକି ଅଭୟ ପ୍ରଦାନ କରନ୍ତି, ମୃତ୍ୟୁକୁ ଯିଏ ପାର କରିଦେବେ ସେ ଭଗବାନକୁ ସେ ପ୍ରାପ୍ତ ହେଲେ, ଗତବାନ ଅଭୟ ହରି। ତେଣୁ ପରୀକ୍ଷିତ ମହାରାଜ କହୁଛନ୍ତି ସୁଖଦେବ ଗୋସ୍ୱାମୀ, ତବାବି ତହି କୌରବ୍ୟ ସପ୍ତାହ ଜୀବିତା ଅବଧି, ତୁମର ତ ଗୋଟେ ସପ୍ତାହ ଅଛି, ଉପକଳ୍ପ୍ୟ ଯତ୍ ସର୍ବମ୍ ତାବତ୍ ଯତ୍ ସାମ୍ପ୍ରଦାୟିକ। ଏ ସାମ୍ପ୍ରଦାୟିକ ଶବ୍ଦ ପାଇଁ ମୁଁ କହୁଛି ଏତେ କଥା କହିଲି। ସାମ୍ପ୍ରଦାୟିକ କହିଲେ ପରଜନ୍ମ କଥା, ଆମେ ଏଇ ଯେଉଁ ଭଗବାନ ଉପକଳ୍ପ୍ୟ ତତ୍ ସର୍ବମ୍, ଏଇ ଏଇସବୁ କଥା କରିବା କଥା ଶାସ୍ତ୍ରରେ ଏଇସବୁ କଥା ବର୍ଣ୍ଣନା କରାଯାଇଛି, ଯାହାକି ଆମକୁ ଏ ଲୋକରେ ଆମକୁ ସାହାଯ୍ୟ କରିବା ସହିତ ପରଲୋକରେ ମଧ୍ୟ ଆମକୁ ସାହାଯ୍ୟ କରିବ। ଉପକଳ୍ପ୍ୟ ତତ୍ ସର୍ବମ୍ ଯାବତ୍ ଯତ୍ ସାମ୍ପ୍ରଦାୟିକ। ପରଲୋକରେ ଆଜି କୁନ୍ତଳା ଦେବୀ ଯେଉଁ ଯାଇଛନ୍ତି ପରଲୋକ, ତାଙ୍କର ଆତ୍ମାର ମଧ୍ୟ ଶାନ୍ତି ପ୍ରାପ୍ତ ହେବେ, ତାଙ୍କର ଉନ୍ନତି ଆତ୍ମାର ଉନ୍ନତି ପ୍ରାପ୍ତ ହେବେ, ଏବଂ ଆମେ ମଧ୍ୟ ଆମର ଆତ୍ମାର ମଧ୍ୟ ଉନ୍ନତି ପ୍ରାପ୍ତ ହୋଇପାରିବା, ଉନ୍ନତି ହୋଇପାରିବ କିଭଳି ନାଇଁ। ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ସେ ଇଏ ଦୁଇଟି ଶ୍ଳୋକ ରହିଛି ଏକ ଗୋଟେ କଥା। ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ହେ ଭାରତ, ହେ ଭରତ ବଂଶ, ତମେ ସେ ଭଗବାନଙ୍କର ଭଜନ କର, ତାଙ୍କର ଶ୍ରବଣ କର, ତାଙ୍କ କଥା ଶ୍ରବଣ କର, ତାଙ୍କ କଥା କୀର୍ତ୍ତନ କର, ଏବଂ ତାଙ୍କ କଥା ସ୍ମରଣ କର। ଶ୍ରବଣ ସ୍ୱତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଇଚ୍ଛତା ଅଭୟମ୍। ଆମେ ଯଦି ମୃତ୍ୟୁକୁ ପାର ହେବା ପାଇଁ ଚାହୁଁଛେ, ଏବଂ ଯଦି ଆମର ପିତୃପୁରୁଷମାନଙ୍କର ମଧ୍ୟ ଉଦ୍ଧାର କରିବା ପାଇଁ ଚାହୁଁଛେ, ତାହେଲେ ଏକମାତ୍ର ଉପାୟ ହେଉଛି ଭଗବାନଙ୍କର ଭଜନ କରିବା। ଏ ଭଗବାନଙ୍କୁ ଭଜନ କଲେ ହିଁ ଆମେ ଜୀବନର ଶାନ୍ତି ପାଇବା ସହିତ ଆମର ପିତୃପୁରୁଷ ଯେଉଁ ରହିଛନ୍ତି ସେମାନେ ମଧ୍ୟ ଶାନ୍ତି ପ୍ରାପ୍ତ ହୋଇପାରିବେ, ସେମାନେ ମଧ୍ୟ ଉପଯୁକ୍ତ ସ୍ଥିତି ପ୍ରାପ୍ତ ହୋଇପାରିବେ, ଇଏ ଯେଉଁ ସ୍ଥିତିରେ ଅଛନ୍ତି ସେମାନେ ମଧ୍ୟ ଉପଯୁକ୍ତ ସ୍ଥିତି ପ୍ରାପ୍ତ ହୋଇପାରିବେ। ତେଣୁ ଏଇ କଥା ବୁଝାଇବା ପାଇଁ ସମଗ୍ର ଭାଗବତମ ବର୍ଣ୍ଣନା କରାଯାଇଛି, ସମଗ୍ର ଭାଗବତମ 18,000 ଶ୍ଳୋକର ବର୍ଣ୍ଣନା କରାଯାଇଛି। ଯେକୌଣସି ଉଦାହରଣ ନିଅନ୍ତୁ, ଏହି ଭଗବାନର ଭଜନ କରିବା ଦ୍ୱାରା ହିଁ ସମସ୍ତଙ୍କର ସଦ୍ଗତି ସେମାନେ ପ୍ରାପ୍ତ ହୋଇଛନ୍ତି, ଏଇ କଥା କହୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ। ତେଣୁ ଆଜି ଏ ଯେଉଁ କୁନ୍ତଳା ଦେବୀଙ୍କର ଚତୁର୍ଦ୍ଦଶହ ପାଳନ କରାଯାଉଛି, ଆମେ ସେହି ଉପଲକ୍ଷେ ଏହି ଭଗବାନଙ୍କର ନାମ କୀର୍ତ୍ତନ କଲେ, ଭଗବାନ କଥା କୀର୍ତ୍ତନ କଲେ ଏବଂ ଆ ପରେ ମଧ୍ୟ ଆମେ କିଛି ସମୟ ଭଗବାନଙ୍କ ନାମ ଗ୍ରହଣ କରିବା, ଏହି ନାମ ହିଁ ଆମକୁ ଉଦ୍ଧାର କରିବ। ବିଶେଷ ଭାବରେ ଯେଉଁ ଅନ୍ୟ ଯୁଗମାନଙ୍କରେ ବିଭିନ୍ନ ଉପାୟ ଥିଲା, କିନ୍ତୁ କଳି ଯୁଗରେ ଅନ୍ୟ କୌଣସି ଉପାୟ ନାହିଁ। ଆମର ସ୍ୱାମୀ କୃପା ପ୍ରଭୁ ବିଭିନ୍ନ ସ୍ଥାନରେ ଏହିସବୁ ଭଗବାନଙ୍କର ଯେଉଁ ପ୍ରଚାର ଜାରି ରଖିଛନ୍ତି। ଆମେ ଯାଇଥିଲୁ କଙ୍କରଡ଼ା, ପ୍ରଭୁ ଅଛନ୍ତି, ଆମର ଆୟୁର୍ବେଦିକ ଡକ୍ଟର ଅଛନ୍ତି, ବିଭିନ୍ନ ସ୍ଥାନରେ ଏହି ଭଗବାନ କଥା ପ୍ରଚାର ହେଉଛି। ଏହି କଳି ଯୁଗର ଯେଉଁ ଯୁଗ ଧର୍ମ, ଏହି ନାମ ସଂକୀର୍ତ୍ତନ, ଏହି ନାମ ସଂକୀର୍ତ୍ତନ କରାଯାଉଛି, ଏଇ ଯୁଗଧର୍ମ ପ୍ରଚାର କରାଯାଉଛି। ତେଣୁ ଆପଣମାନଙ୍କ ନିକଟରେ ଆମର ଯେଉଁ ରହିଛି ଆଙ୍କୁଶପୁର କେନ୍ଦ୍ର ରହିଛି, ପ୍ରଥମ ରବିବାର ଏବଂ ତୃତୀୟ ରବିବାର ଏହି ଭଗବାନ କଥା ପ୍ରଚାର କରାଯାଉଛି ଏବଂ ଭଗବାନଙ୍କର ନାମ କୀର୍ତ୍ତନ କରାଯାଉଛି। ଇଏ ହେଉଛି କଳିଯୁଗର ଯୁଗଧର୍ମ। ଆପଣମାନେ ମଧ୍ୟ ପ୍ରଥମ ରବିବାର ଏବଂ ତୃତୀୟ ରବିବାର ଯୋଗ ଦେଇପାରିବେ। ଏବେ ମଧ୍ୟ ସେକେଣ୍ଡ ସଣ୍ଡେ ଆଜିଠାରୁ ଆରମ୍ଭ ହେବ, ଏଇ ମାସରୁ ଆରମ୍ଭ ହେବ, ସେକେଣ୍ଡ ସଣ୍ଡେ ପ୍ରୋଗ୍ରାମ୍ ହେବ। ତେଣୁ ଏଇ ମାଧ୍ୟମରେ ଆମେ ମନୁଷ୍ୟ ଜୀବନର ଲକ୍ଷ୍ୟ ବିଷୟରେ ଜାଣିପାରିବା, ଆମେ କ'ଣ ପାଇଁ ଆସିଛେ, ଆମ ଜୀବନର କ'ଣ ଲକ୍ଷ୍ୟ, ଆମେ କିଭଳି କାର୍ଯ୍ୟ କରିବା, ଏସବୁ ବିଷୟରେ ଜାଣିପାରିବା। ବିଶେଷ ଭାବରେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଅନ୍ୟ ଯୁଗରେ ଯେଉଁ ବିଭିନ୍ନ ପ୍ରକାର ଉପାୟ ଥିଲା, ସତ୍ୟଯୁଗରେ ଭଗବାନଙ୍କର ଧ୍ୟାନ କରୁଥିଲେ। କାରଣ ସତ୍ୟଯୁଗର ଲୋକମାନଙ୍କର ସେହିଭଳି ଭାବରେ ଧର୍ମର ଚାରିପାଦ ସୁରକ୍ଷିତ ଥିଲା, ସେଥିପାଇଁ ସେ ସମୟର ଯେଉଁ ଯୁଗଧର୍ମ ଥିଲା, କୃତେ ଯଧ୍ୟାୟତେ ବିଷ୍ଣୁ, ସତ୍ୟଯୁଗରେ ଭଗବାନଙ୍କର ଧ୍ୟାନ କରୁଥିଲେ। କିନ୍ତୁ ଯେଉଁଭଳି ଭାବରେ ଆପଣ ମେଡ଼ିସିନ ଯେଉଁମାନେ ବ୍ୟବହାର କରୁଥିବେ, ଯଦି ମେଡ଼ିସିନ ଡେଟ୍ ଏକ୍ସପାୟାର୍ ହୋଇଗଲା ତାହେଲେ ସେ ମେଡ଼ିସିନ କେହି ବ୍ୟବହାର କରିବେ ନାହିଁ। ସେହିଭଳି ଭାବରେ ସତ୍ୟଯୁଗର ଯେଉଁ ଉପାୟ ଥିଲା ଭଗବାନଙ୍କ ଧ୍ୟାନ, ସେ ଏକ୍ସପାୟାର୍ ହୋଇଯାଇଛି, ଡେଟ୍ ଏକ୍ସପାୟାର୍ କରିଯାଇଛି, ସତ୍ୟଯୁଗ ଚାଲିଯାଇଛି, ତେଣୁ ଆଉ ଧ୍ୟାନ ସମ୍ଭବ ନୁହଁ। ଭଗବତ ଗୀତା 6 ଅଧ୍ୟାୟରେ ଭଗବାନ ଧ୍ୟାନ ବିଷୟରେ କହିଛନ୍ତି, ଏ ଧ୍ୟାନ ବିଷୟରେ ଶୁଣି ଅର୍ଜୁନ କହିଲେ ପ୍ରଭୁ ଇଏ ଅସମ୍ଭବ, ଯେଉଁ ଯୁଗ ତୟା ପ୍ରକ୍ତ ସାମ୍ୟାନ ମଧୁସୂଦନ ଏତେ ସେ ହଁ ନ ପଶ୍ୟାମି, ମୁଁ ଏଇଟାକୁ ଦେଖିପାରୁନାହିଁ, ଏ ସମ୍ଭବ ନୁହଁ ଏ ଯୁଗରେ। ସେ ଦ୍ୱାପର ଯୁଗର କଥା କହୁଥିଲେ, ଏବଂ ଆମେ ବର୍ତ୍ତମାନ କଳି ଯୁଗରେ ପହଞ୍ଚେ, ତେଣୁ ବର୍ତ୍ତମାନ ଅବସ୍ଥା କ'ଣ ଚିନ୍ତା କରନ୍ତୁ। ତେଣୁ ସତ୍ୟଯୁଗ ପରେ ଆସିଲା ତ୍ରେତା ଯୁଗ, ତ୍ରେତା ଯଜତ ମକ୍ଷେଇ। ତ୍ରେତା ଯୁଗରେ ଭଗବାନଙ୍କର ଆରାଧନା ଯଜ୍ଞ ମାଧ୍ୟମରେ କରାଯାଉଥିଲା, ବିଭିନ୍ନ ଯଜ୍ଞ ମାଧ୍ୟମରେ କରାଯାଉଥିଲା, କିନ୍ତୁ ସେଇଟା ମଧ୍ୟ ଡେଟ୍ ଏକ୍ସପାୟାର କରିଗଲା, ତ୍ରେତା ଯୁଗ ଚାଲିଗଲା। ତ୍ରେତା ଯୁଗର ଯେଉଁ ଯୁଗଧର୍ମ ଯେଉଁ ରହିଛି ଯଜ୍ଞ, ସେଥିରେ ମଧ୍ୟ ତ୍ରୁଟି ରହିଛି। ଆପଣମାନେ ଜାଣିଥିବେ ଯେତେବେଳେ ଇନ୍ଦ୍ର ଥିଲେ ରାଜା, ଇନ୍ଦ୍ର ଦେବତାମାନଙ୍କ ରାଜା ଇନ୍ଦ୍ର, ସେ ତାଙ୍କର ଗୁରୁଦେବ ବୃହସ୍ପତିଙ୍କୁ ସମ୍ମାନ ପ୍ରଦର୍ଶନ କଲେ ନାହିଁ, ସେଇଥିପାଇଁ ଗୁରୁଦେବ ଚାଲିଗଲେ, ଅଭିମାନ କରି ଚାଲିଗଲେ। ତେଣୁ ଅସୁରମାନେ ଆକ୍ରମଣ କଲେ, ଦେବତାମାନଙ୍କୁ ଆକ୍ରମଣ କରିଦେଲେ। ତେଣୁ ଦେବତାମାନେ ବ୍ରହ୍ମାଙ୍କ ପାଖକୁ ଗଲେ, ବ୍ରହ୍ମା କହିଲେ ତମେ ଯେଉଁ ରହିଛନ୍ତି ଜଣେ ଦେବତାମାନଙ୍କର ରହିଛନ୍ତି, ସେ ହେଉଛନ୍ତି ତୋଷ୍ଟା, ଦ୍ୱାଦଶ ଆଦିତ୍ୟ ଭିତରେ ଜଣେ ଆଦିତ୍ୟ ହେଉଛନ୍ତି ତୋଷ୍ଟା, ତାଙ୍କ ପୁତ୍ର ହେଉଛନ୍ତି ବିଶ୍ୱରୂପ। ସେ କହିଲେ ତମେ ବିଶ୍ୱରୂପକୁ ଗୁରୁ କର, ସେ ତମକୁ ରକ୍ଷା କରିବେ। କିନ୍ତୁ ବିଶ୍ୱରୂପକୁ ଗୁରୁ କଲେ ଯଦିଓ, ଏବଂ ଦେବତାମାନେ ସେ ମନ୍ତ୍ର ଗୋଟେ ଦେବେ ବିଶ୍ୱରୂପ ପ୍ରଦାନ କଲେ, ଯାହାକୁ କୁହାଯାଉଛି ନାରାୟଣ କବଚ। ଯେଉଁ ନାରାୟଣ କବଚ ପାଠ କରି ଦେବତାମାନେ ପୁଣି ଅସୁରମାନଙ୍କ ବିରୁଦ୍ଧରେ ଜୟଲାଭ କଲେ। କିନ୍ତୁ ବିଶ୍ୱରୂପ ଯେହେତୁ ତାଙ୍କର ପିତା ହେଉଛନ୍ତି ଦେବତା, କିନ୍ତୁ ତାଙ୍କ ମା' ଜଣେ ହେଉଛନ୍ତି ଅସୁର କୂଳର, ତେଣୁ ସେ ଦୁଇ କୂଳକୁ ଯଜ୍ଞ ଆହୁତି ଦଉଥିଲେ, ସେଥିପାଇଁ ଇନ୍ଦ୍ର ତାଙ୍କୁ ହତ୍ୟା କରିଦେଲେ। ହତ୍ୟା କଲା ପରେ ତାଙ୍କର ପିତା ଦୋଷ୍ଟା ସେ ଗୋଟେ ଯଜ୍ଞ କଲେ। ଯଜ୍ଞରେ ମନ୍ତ୍ର ଯେଉଁ କୁହାଗଲା ସେ ମନ୍ତ୍ରଟି ଭୁଲ ଉଚ୍ଚାରଣ ହେଇଥିବାରୁ ତାର ବିପରୀତ ଫଳ ହେଲା। ସେ ଯଜ୍ଞରେ ମନ୍ତ୍ର ଥିଲା ଇନ୍ଦ୍ର ଶତ୍ରୁ ବିବର୍ଦ୍ଧଷ୍ଟ, ଇନ୍ଦ୍ରଙ୍କର ଶତ୍ରୁ ତମେ ବର୍ଦ୍ଧମାନ ହୁଅ, ଏଇ କଥା କୁହାଯାଇଥିଲା। କିନ୍ତୁ ମନ୍ତ୍ର ଉଚ୍ଚାରଣରେ ଅସୁବିଧା ହେଇଥିବା ହେତୁ ଭୁଲ ହେଇଗଲା। ଅସୁବିଧା ହେତୁ ସେ କ'ଣ ହେଲା, ସେ ଯେଉଁ ବାହାରିଲେ ତା ଦେହରୁ ସିଏ ହେଉଛନ୍ତି ସେ ଯେ ବାହାରିଲେ ସିଏ ହେଉଛନ୍ତି ବୃତ୍ରାସୁର। ସିଏ ଇନ୍ଦ୍ରକୁ ବଦ୍ଧ କରିବା ପରିବର୍ତ୍ତେ ଇନ୍ଦ୍ର ତାଙ୍କୁ ବଦ୍ଧ କଲେ। ଆମର କହିବାର ଉଦ୍ଦେଶ୍ୟ ଥିଲା ସେଇଟା। ତ୍ରେତା ଯୁଗରେ ମଧ୍ୟ ଯଦିଓ ଯଜ୍ଞ ଥିଲା ଭଗବାନଙ୍କୁ ଧ୍ୟାନ କରିବା ପାଇଁ, କିନ୍ତୁ ତଥାପି ମନ୍ତ୍ର ଉଚ୍ଚାରଣରେ ଏପଟ ସେପଟ ହେଇଥିବାରୁ ଫଳ ବିପରୀତ ହେଇଗଲା। କିନ୍ତୁ ଯାହା ବି ହଉ ତ୍ରେତା ଯୁଗର ଯେଉଁ ଯୁଗ ଧର୍ମ ଏ ଯଜ୍ଞ ସେ ମଧ୍ୟ ଡେଟ୍ ଏକ୍ସପାୟାର ହେଇଯାଇଛି। ଏବଂ ଦ୍ୱାପର ଯୁଗରେ ଯେତେବେଳେ ଭଗବାନ କୃଷ୍ଣ ଆସିଥିଲେ ସେ ଯୁଗର ଉପାୟ ଥିଲା ଯେ ଭଗବାନଙ୍କୁ ମନ୍ଦିରରେ ଅର୍ଚ୍ଚନା କରି ପୂଜା କରୁଥିଲେ, କିନ୍ତୁ ସେଇଟା ମଧ୍ୟ କଳିଯୁଗରେ ସମ୍ଭବ ହେଉନାହିଁ। ଆପଣ ଦେଖନ୍ତୁ ପୁରୀରେ ଜଗନ୍ନାଥ ପୁରୀରେ କେତେ ପ୍ରକାର ଭଗବାନ ପୂଜା କରାଯାଉଛି, ତେଣୁ ଆମେ କିଭଳି ଭାବରେ ସେସବୁ ପୂଜା କରିପାରିବା। ତେଣୁ କଳିଯୁଗରେ ଏକମାତ୍ର ଉପାୟ ହେଉଛି ହରେ ନାମ ହରେ ନାମ ହରେ ନାମେବ କେବଳମ୍ କେଳୌ ନାସ୍ତେବ 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 ଗତିରେ ନଥା। ଭଗବାନ ନାମ ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ। ତେଣୁ କଳିଯୁଗରେ ମହାପ୍ରଭୁ ଆସିଲେ, ଚୈତନ୍ୟ ମହାପ୍ରଭୁ ଆସିଲେ, ଏ ଯେଉଁ କଳିଯୁଗର ଯୁଗ ଧର୍ମ ଏ ନାମ ସଂକୀର୍ତ୍ତନ ଏଇଟାକୁ ସେ ପ୍ରଚାର କଲେ। ଏବଂ ସିଏ ଭବିଷ୍ୟତବାଣୀ ଦେଇଥିଲେ ଯେ ପୃଥିବୀତେ ଆଚ୍ଛତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହେବେ ମୋର ନାମ। ପୃଥିବୀର ସାରା ପୃଥିବୀରେ ଭଗବାନଙ୍କ ନାମ ପ୍ରଚାର ହେବ। ଆଜି ଆପଣମାନେ ଦେଖନ୍ତୁ ସାରା ପୃଥିବୀରେ ତାଙ୍କର ଶିଷ୍ୟ ତାଙ୍କର ପ୍ରିୟଜନ ପ୍ରଭୁପାଦ ମହାରାଜ ସାରା ପୃଥିବୀରେ ଭଗବାନଙ୍କ ନାମ ପ୍ରଚାର କରିଛନ୍ତି। ସାରା ପୃଥିବୀରେ ଇସ୍କନ କେନ୍ଦ୍ର ସବୁ ଖୋଲା ହେଇଛି, ସବୁଠାରେ ଏଇ ଭଗବାନ ନାମ କୀର୍ତ୍ତନ କରାଯାଉଛି। ତେଣୁ ଆପଣମାନଙ୍କର ସୌଭାଗ୍ୟ ଆମର ଏଠି ବ୍ରହ୍ମପୁରରେ ଦୁଇଟି ସେଣ୍ଟର ରହିଛି ଏବଂ ଆପଣଙ୍କ ନିକଟରେ ଅଙ୍କୁଶପୁରରେ ଏଇ କେନ୍ଦ୍ରଟି ରହିଛି, ଯାହାକି ଏଇ ଭଗବାନ କଥା ପ୍ରଚାର କରୁଛନ୍ତି। ଏହି ଭଗବାନ ଶାସ୍ତ୍ର ବିଷୟରେ କୁହାଯାଉଛି, ଭାଗବତମ ଭଗବତ ଗୀତା ଏହିସବୁ କଥା କୁହାଯାଉଛି। ଏହିସବୁ ଶୁଣିଲେ ପ୍ରକୃତରେ ଆମେ ଜାଣିବା ଆମ ମାନବ ଜନ୍ମରେ କେମିତି ଆମେ ସଫଳତା ପ୍ରାପ୍ତ ହୋଇପାରିବା ମାନବ ଜନ୍ମରେ। ତେଣୁ ଆମେ ଏ ଯେଉଁ କହିଲେ ଏ ଭାଗବତମରେ ଏଇ ଶ୍ଳୋକଟି ଉଦ୍ଧାର କରି କହିଲେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏଇ ଭଗବାନ ନାମ କୀର୍ତ୍ତନ ମାଧ୍ୟମରେ ଆମେ ନିଜର ଉପକାର କରିବା ସଙ୍ଗେ ସଙ୍ଗେ ଆମର ପରଲୋକରେ ଯେଉଁମାନେ ଅଛନ୍ତି ବଂଶ ପୂର୍ବ ବଂଶଜମାନେ ସେମାନଙ୍କ ମଧ୍ୟ ଉଦ୍ଧାର ହୋଇପାରିବ। ଉପକଳ୍ପ ତତ୍ ସର୍ବମ୍ ତାବତ୍ ଯତ୍ ସାମ୍ପ୍ରଦାୟିକମ୍। ଏଇ ଭଗବାନଙ୍କ ନାମର ବହୁତ ମହାତ୍ମ୍ୟ ଅଛି, କିନ୍ତୁ ଆମର କଥାକୁ ଏଠି ବିଶ୍ରାମ ଦେବା। ଆପଣମାନେ ଆସନ୍ତୁ, ଏଇ କଥା ସବୁ ଶୁଣିବେ, ଏ କଥା ଆପଣ ଜୀବନରେ ଆଚରଣ କରିବେ। ତେଣୁ ଆମେ ପାଞ୍ଚ ମିନିଟ୍ ଭଗବାନଙ୍କ କଥା କୀର୍ତ୍ତନ କରି ଆମର କଥାକୁ ସାଙ୍ଗ କରିବା। ହରେ କୃଷ୍ଣ।
ହଁ ସାର୍ ଠିକ୍ ଅଛି।